24/7 ଏଲିସାଙ୍କ ମୃତ୍ୟୁ ପରେ ଜୋନସ ବୋଲି ଅନ୍ୟ ଜଣେ ଭାବବାଦୀ ଇସ୍ରାଏଲ ମଧ୍ୟରେ ଥିଲେ। ଈଶ୍ୱର ଜୋନସଙ୍କୁ କହିଲେ, ନିନିଭି ମହାନଗରକୁ ଯାଏ ତା ବିରୁଦ୍ଧରେ ଘୋଷଣା କର, କାରଣ ସେଠାରେ ମହାଦୁଷ୍ଟ ଲୋକ ଅଛନ୍ତି। ସେମାନେ ମଧ୍ୟ ଇସ୍ରାଏଲର ଶତ୍ରୁ ଥିଲେ, ତେଣୁ ସେମାନଙ୍କ ପାଖକୁ ନ ଯାଇ ଜୋନସ ଅନ୍ୟତ୍ର ଯିବାକୁ ବାହାରିଲେ। ବହୁ ଦୂର ଦେଶକୁ ଯାଉଥିବା ଜାହାଜରେ ଝଡ଼ିଲେ, କିନ୍ତୁ ହଠାତ୍ ମହା ଝଡ଼ ତୋଫାନ ହେଲା। ଜାହାଜରେ ଥିବା ଲୋକମାନେ ଭୟଭୀତ ହେଲେ। ସେମାନେ କହିଲେ, କାହା ଯୋଗୁଁ ଏହା ଘଟିଲା? ଆସ ଗୁଲିବାଣ୍ଟ କରି ଦେଖିବା। ସେମାନେ ଗୁଲିବାଣ୍ଟ କରି ଜୋନସ ଦୋଷୀ ବୋଲି ପାଇଲେ।